ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ନୀତି ଆୟୋଗ ପରିଚାଳନା ପରିଷଦର ଆଜି ଦଶମ ବୈଠକରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ। ଅପରେସନ ସିନ୍ଦୁର ଉପରେ ଭାରତର କୂଟନୈତିକ ପ୍ରୟାସର ଅଂଶ ଭାବରେ ଚାରିଟି ସର୍ବଦଳୀୟ ପ୍ରତିନିଧି ଦଳକୁ ସୂଚନା ପ୍ରଦାନ କଲେ ବୈଦେଶିକ ସଚିବ। ସେମିକଣ୍ଡକ୍ଟର ବିକାଶ ଦିଗରେ ଉତ୍ତର ପୂର୍ବାଞ୍ଚଳର ଭୂମିକା ଗୁରୁତ୍ୱପୂର୍ଣ୍ଣ କହିଲେ ପ୍ରଧାନମନ୍ତ୍ରୀ। ସମସ୍ତ କେନ୍ଦ୍ରୀୟ ସଶସ୍ତ ବଳରେ ଆସନ୍ତା 6 ମାସ ମଧ୍ୟରେ କ୍ୟାଡର ସମୀକ୍ଷା ଲାଗି ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ଏବଂ ଆଇପିଏଲ୍ T20ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ 42 ରନ୍ରେ ପରାସ୍ତ କରିଛି ସନ୍ରାଇଜର୍ସ ହାଇଦ୍ରାବାଦ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ନୀତି ଆୟୋଗ ପରିଚାଳନା ପରିଷଦର ଦଶମ ବୈଠକରେ ଅଧ୍ୟକ୍ଷତା କରିବେ। ଚଳିତ ବର୍ଷର ବାର୍ତ୍ତା ରହିଛି 2047 ବିକଶିତ ଭାରତ ଲାଗି ବିକଶିତ ରାଜ୍ୟ। ନୀତି ଆୟୋଗ ପରିଚାଳନା ପରିଷଦ ବୈଠକରେ ବିକଶିତ ଭାରତ ଏବଂ ବିକଶିତ ରାଜ୍ୟ ଉପରେ ଗୁରୁତ୍ୱ ଦିଆଯିବ। କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଉପରାଜ୍ୟପାଳ, କେନ୍ଦ୍ରମନ୍ତ୍ରୀ, ନୀତି ଆୟୋଗର ଉପାଧ୍ୟକ୍ଷ ଓ ସଦସ୍ୟ ଏହି ବୈଠକରେ ଯୋଗଦେବେ। ପରିଚାଳନା ପରିଷଦ ବୈଠକରେ ଦେଶ ସମ୍ମୁଖୀନ ହେଉଥିବା ଆହ୍ୱାନଗୁଡ଼ିକ ସମ୍ପର୍କରେ ବିଚାର ବିମର୍ଶ କରିବା ଏବଂ ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଲାଗି ରାଜ୍ୟଗୁଡ଼ିକର ଭୂମିକା ଉପରେ ସହମତି ସୃଷ୍ଟି କରିବା ପାଇଁ ଆଲୋଚନା କରାଯିବ। ବୈଠକରେ ଉଦ୍ୟମିତାକୁ ପ୍ରୋତ୍ସାହିତ କରିବା, ସ୍ଥାୟୀ ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ଦକ୍ଷତା ବୃଦ୍ଧି ଉପରେ ବିଚାର ବିମର୍ଶ କରାଯିବ ବୋଲି ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସେମିକଣ୍ଡକ୍ଟରର ବିକାଶ ଦିଗରେ ଉତ୍ତର ପୂର୍ବାଞ୍ଚଳର ଭୂମିକା ଗୁରୁତ୍ୱପୂର୍ଣ୍ଣ। ନୂଆଦିଲ୍ଲୀରେ ଅନୁଷ୍ଠିତ ଦୁଇଦିନିଆ ଉତ୍ତର ପୂର୍ବାଞ୍ଚଳ ନିବେଶକ ସମ୍ମିଳନୀକୁ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି ପର୍ଯ୍ୟଟନ ସମେତ ଅନ୍ୟାନ୍ୟ ବିକାଶମୂଳକ ଯୋଜନାରେ ନିବେଶକମାନେ ଅଧିକରୁ ଅଧିକ ଯୋଗଦାନ କରିବା ଆବଶ୍ୟକ। ସେ କହିଛନ୍ତି ଉତ୍ତର ପୂର୍ବାଞ୍ଚଳରେ ଯୋଗାଯୋଗ କ୍ଷେତ୍ରକୁ ଅଧିକ ସଶକ୍ତ କରିବା ଲାଗି ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି।
आज देश में सेमी कंडक्टर इको सिस्टम को मजबूत करने में भी नॉर्थ ईस्ट असम की भूमिका बड़ी हो रही है। बहुत जल्द नॉर्थ ईस्ट के सेमी कंडक्टर प्लांट से पहली मेड इन इंडिया चिप देश को मिलने वाली है। इस प्लांट ने नॉर्थ ईस्ट में सेमी कंडक्टर सेक्टर के लिए अन्य कटिंग एज टेक के लिए संभावनाओं के द्वार खोल दिए हैं।
ଭାରତୀୟ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ 2024-25 ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାରଙ୍କୁ ଲାଭାଂଶ ସ୍ୱରୂପ 268,000 କୋଟି ଟଙ୍କା ପ୍ରଦାନ କରିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ଅଧ୍ୟକ୍ଷତାରେ ମୁମ୍ବାଇରେ ଅନୁଷ୍ଠିତ ନିର୍ଦ୍ଦେଶକ ମଣ୍ଡଳୀ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ବୈଠକରେ ଘରୋଇ ଏବଂ ବିଶ୍ୱ ଅର୍ଥନୈତିକ ପରିସ୍ଥିତିର ସମୀକ୍ଷା କରାଯିବା ସହ ଚଳିତ ବର୍ଷର ଆର୍ଥିକ ରିପୋର୍ଟ ଓ ବାର୍ଷିକ ରିପୋର୍ଟକୁ ଅନୁମୋଦନ ମିଳିଛି। ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ଅପରେସନ ସିନ୍ଦୁର ଉପରେ ଭାରତର କୂଟନୈତିକ ପ୍ରୟାସର ଅଂଶ ଭାବରେ ଚାରିଟି ସର୍ବଦଳୀୟ ପ୍ରତିନିଧି ଦଳଙ୍କୁ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି। କଂଗ୍ରେସ ସାଂସଦ ଶଶି ଥରୁର୍, ବିଜେପି ସାଂସଦ ରବିଶଙ୍କର ପ୍ରସାଦ ଓ ବୈଜୟନ୍ତ ପଣ୍ଡା ଏବଂ ଏନ୍ସିପି ଏସ୍ପି ସାଂସଦ ସୁପ୍ରିୟା ସୁଲେଙ୍କ ନେତୃତ୍ୱାଧୀନ ଦଳଗୁଡ଼ିକୁ ଶ୍ରୀ ମିଶ୍ରୀ ଅପରେସନ ସିନ୍ଦୁର ପରବର୍ତ୍ତୀ ଭାରତର ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଛନ୍ତି। ବୈଠକ ପରେ କଂଗ୍ରେସ ସାଂସଦ ଶଶି ଥରୁର୍ କହିଛନ୍ତି ଭାରତ ଆତଙ୍କବାଦୀ କାର୍ଯ୍ୟକଳାପ ସମ୍ପର୍କରେ ବିଶ୍ୱକୁ ଅବଗତ କରାଇବ ଏବଂ ଭାରତ କିଭଳି 1998 ପରଠାରୁ ସୀମାପାର ଆତଙ୍କବାଦର ସମ୍ମୁଖୀନ ହେଉଛି ସେ ସମ୍ପର୍କରେ ସୂଚନା ଦେବ। ବାସ୍ତବରେ ଭାରତ ସହ କ'ଣ ଘଟୁଛି ଏବଂ ଭବିଷ୍ୟତରେ କିଭଳି ଆତଙ୍କବାଦର ମୁକାବିଲା କରାଯିବ ସେ ସମ୍ପର୍କରେ ପ୍ରତିନିଧି ଦଳ ବିଶ୍ୱକୁ ଜଣାଇବ।
सरकार ने तो उनकी पोजीशन काफी स्पष्ट किए हैं। हमारे स्पोक्समैन मिनिस्ट्री के और हमारे फॉरेन सेक्रेटरी साहब भी सीधे लोगों को बताएं कैसे हुआ और क्या हुआ। हम वहां जा रहे हैं लोगों को समझाने के लिए कि हमारा अनुभव क्या था और हमने जो किया क्यों किया और भविष्य में हमारी एटीट्यूड क्यों ऐसे होंगे।
ବିଜେପି ସାଂସଦ ବୈଜୟନ୍ତ ପଣ୍ଡା ବୈଦେଶିକ ସଚିବଙ୍କ ସୂଚନାକୁ ଅତ୍ୟନ୍ତ ଫଳପ୍ରଦ ବୋଲି କହିଛନ୍ତି। ସେ କହିଛନ୍ତି ଭାରତର ସମସ୍ତ କ୍ଷେତ୍ରରେ ଯେଉଁ ଏକତା ଦେଖିବାକୁ ମିଳିଛି ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଦେଶର ବାର୍ତ୍ତାକୁ ବିଶ୍ୱରେ ପହଞ୍ଚାଇବା ଲାଗି ପ୍ରତିବଦ୍ଧତା ରହିଛି। ଏନ୍ସିପି ଏସ୍ପି ସାଂସଦ ସୁପ୍ରିୟା ସୁଲେ କହିଛନ୍ତି, ଭାରତ ଆତଙ୍କବାଦର ବିରୋଧ କରୁଛି ଏବଂ ଏହା ପ୍ରତି ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛି। ଆଗାମୀ ଦିନରେ ଭାରତ ଆତଙ୍କବାଦ ବିରୁଦ୍ଧରେ ଲଢ଼େଇ ଜାରି ରଖିବ ବୋଲି ସେ କହିଛନ୍ତି।
भारत ये देश आतंकवादी के खिलाफ है और जीरो टॉलरेंस अगेंस्ट टेररिज्म, ये जो हमेशा भारत सरकार ने आतंकवाद के खिलाफ लड़ाई लड़ी है और हम आगे भी लड़ते पूरी ताकत से लड़ेंगे और इस देश में हम आज एक भारतीय बन के हम सब साथ हैं।
आपण माने संवाद सुनुछंती आकाशवाणी रु। ସର୍ବୋଚ୍ଚ ନ୍ୟାୟାଳୟ ଆଇଟିବିପି, ବିଏସ୍ଏଫ୍, ସିଆର୍ପିଏଫ୍, ସିଆଇଏସ୍ଏଫ୍ ଏବଂ ଏସ୍ଏସ୍ବି ସମେତ ସମସ୍ତ କେନ୍ଦ୍ରୀୟ ସଶସ୍ତ ବଳରେ ଆସନ୍ତା 6 ମାସ ମଧ୍ୟରେ କ୍ୟାଡର ସମୀକ୍ଷା ଲାଗି ନିର୍ଦ୍ଦେଶ ଦେଇଛନ୍ତି। 2021 ମସିହାରେ କ୍ୟାଡର ସମୀକ୍ଷା ହେବାକୁ ଥିଲେ ମଧ୍ୟ ଏଥିରେ ବିଳମ୍ବ ହୋଇଛି। ଜଷ୍ଟିସ୍ ଅଭୟ ଏସ୍ ଓକା ଏବଂ ଉଜ୍ଜଳ ଭୂୟାଙ୍କୁ ନେଇ ଗଠିତ ଖଣ୍ଡପୀଠ କେନ୍ଦ୍ର କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗକୁ କ୍ୟାଡର ସମୀକ୍ଷା କରିବା ଏବଂ ବର୍ତ୍ତମାନ ଏହିସବୁ ସଶସ୍ତ ବଳରେ ନିଯୁକ୍ତି ନିୟମର ମଧ୍ୟ ସମୀକ୍ଷା କରିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟରୁ ରିପୋର୍ଟ ମିଳିବାର 3 ମାସ ମଧ୍ୟରେ ଉଚିତ ନିଷ୍ପତ୍ତି ନେବାକୁ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ବେତନ ବୃଦ୍ଧି, କ୍ୟାଡର ସମୀକ୍ଷା ଏବଂ ସଶସ୍ତ ସେବାରେ ନିଯୁକ୍ତି ନିୟମକୁ ନେଇ ଆଗତ କେତେକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି, ସୀମାର ସୁରକ୍ଷା ସହ ଦେଶ ଭିତରେ ସୁରକ୍ଷା ସୁନିଶ୍ଚିତ କରୁଥିବା ସଶସ୍ତ ବଳର ପ୍ରମୁଖ ଭୂମିକା ରହିଛି। ଭାରତ ପକ୍ଷରୁ ନିଜ ବାୟୁସୀମାକୁ ପାକିସ୍ତାନ ବିମାନଗୁଡ଼ିକ ଲାଗି ଜାରି କରାଯାଇଥିବା ପ୍ରତିବନ୍ଧକକୁ ଆସନ୍ତା ମାସ 23 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପାକିସ୍ତାନରେ ପଞ୍ଜିକୃତ କିମ୍ବା ସେଠାରୁ ପରିଚାଳିତ ହେଉଥିବା ଓ ଲିଜ୍ କିମ୍ବା ମାଲିକାନା କ୍ଷେତ୍ରରେ ଉଡ଼ାଣ କରୁଥିବା ବିମାନ ସମେତ ସାମରିକ ବିମାନକୁ ମଧ୍ୟ ଭାରତୀୟ ବାୟୁସୀମାରେ ପ୍ରବେଶ କରିବା ଲାଗି ବାରଣ କରାଯାଇଛି। ଗଣମାଧ୍ୟମକୁ ସୂଚନା ଦେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ କିଞ୍ଜରାପୁ କହିଛନ୍ତି, ଏହି ପ୍ରତିବନ୍ଧକ ସମୟସୀମା ବୃଦ୍ଧି କରାଯାଇଛି ଏବଂ ଭାରତ ତା'ର ନିଷ୍ପତ୍ତିରେ ଅଟଳ ରହିଛି। ହାବାର୍ଡ ବିଶ୍ୱବିଦ୍ୟାଳୟରେ ବିଦେଶୀ ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ଗ୍ରହଣ ନେଇ ଟ୍ରମ୍ପ ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ଆଦେଶ ଉପରେ ଆମେରିକାର ମାସାଚୁଏଟ୍ସ କୋର୍ଟ ରହିତାଦେଶ ଜାରି କରିଛନ୍ତି। ଟ୍ରମ୍ପ ସରକାରଙ୍କ ହୋମ୍ଲ୍ୟାଣ୍ଡ ସିକ୍ୟୁରିଟି ବିଭାଗ ପକ୍ଷରୁ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ବିଦେଶୀ ଛାତ୍ରଛାତ୍ରୀ ଗ୍ରହଣ କରିବା ବ୍ୟବସ୍ଥାକୁ ରଦ୍ଦ କରିବାର ଗୋଟିଏ ଦିନ ପରେ ସେଠାକାର କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ବିଦେଶୀ ଛାତ୍ରଛାତ୍ରୀମାନଙ୍କୁ ଟ୍ରମ୍ପ ସରକାରଙ୍କ ନିର୍ଦ୍ଦେଶ ପରେ ଅନ୍ୟ ବିଶ୍ୱବିଦ୍ୟାଳୟକୁ ସ୍ଥାନାନ୍ତର କରିବା କିମ୍ବା ମାନ୍ୟତା ହରାଇବା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ହାର୍ଭାର୍ଡରେ 6,000ରୁ ଅଧିକ ବିଦେଶୀ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଭାରତର 780ରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ହାର୍ଭାର୍ଡ ଅଧ୍ୟକ୍ଷ ଆଲାନ୍ ଏମ୍ ଗାର୍ବର ଟ୍ରମ୍ପ ସରକାରଙ୍କ ଏହି ନିଷ୍ପତ୍ତିକୁ ନିନ୍ଦା କରିବା ସହ ଏହାକୁ ବେଆଇନ ବୋଲି କହିଛନ୍ତି। ଏଭଳି ପ୍ରତିବନ୍ଧକ ଯୋଗୁଁ ଆଗାମୀ ଦିନରେ ହଜାର ହଜାର ଛାତ୍ରଛାତ୍ରୀ ଶିକ୍ଷାଦାନରୁ ବଞ୍ଚିତ ହେବେ ବୋଲି ସେ କହିଛନ୍ତି। ପୂର୍ବରୁ ଟ୍ରମ୍ପ ପ୍ରଶାସନ ପକ୍ଷରୁ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟକୁ ଦିଆଯାଉଥିବା ଅନୁଦାନ ଓ କର ରିହାତିକୁ ସ୍ଥଗିତ ରଖାଯାଇଥିଲା। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ବର୍ଲିନ୍ଠାରେ ଜର୍ମାନ ଚାନ୍ସେଲର ଫ୍ରେଡ୍ରିକ୍ ମର୍ଜଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ସନ୍ତାସବାଦର ମୁକାବିଲା କରିବା ଦିଗରେ ଭାରତର ପଦକ୍ଷେପକୁ ଜର୍ମାନ ପକ୍ଷରୁ ଦିଆଯାଇଥିବା ଦୃଢ଼ ସମର୍ଥନ ଲାଗି ଡକ୍ଟର ଜୟଶଙ୍କର ଏହାର ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଭାରତ ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛି ଏବଂ ଯେକୌଣସି ପ୍ରକାର ଆତଙ୍କବାଦୀ କାର୍ଯ୍ୟକଳାପର ମୁକାବିଲା ଲାଗି ଭାରତ ପ୍ରସ୍ତୁତ ଅଛି। ଆଇପିଏଲ୍ କ୍ରିକେଟ୍ ଟି20 ସିରିଜ୍ର ଗତକାଲି ଲକ୍ଷ୍ନୌର ଏକନା କ୍ରିକେଟ୍ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ 42 ରନ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ କରିଛି। 232 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 19 ଓଭର 5ଟି ବଲ୍ରେ 198 ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା। ପ୍ରଥମ ବ୍ୟାଟିଂ କରି ସନ୍ରାଇଜର୍ସ ହାଇଦ୍ରାବାଦ ନିର୍ଦ୍ଧାରିତ 20 ଓଭର୍ରେ 6 ୱିକେଟ୍ ବିନିମୟରେ 231 ରନ୍ ସ୍କୋର୍ କରିଥିଲା। ଆଜି ପଞ୍ଜାବ କିଙ୍ଗ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁକାବିଲା ହେବ। ଜୟପୁରର ସବାଇ ମାନସିଂ ଷ୍ଟାଡିୟମରେ 7:30ରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ଜାଭେଲିନ୍ ଥ୍ରୋ ଖେଳାଳି ନିରଜ ଚୋପ୍ରା 2025 ପୋଲାଣ୍ଡରେ ଚାଲିଥିବା ଜାନସୁଜ କୁସୋ ଚିନ୍ସକି ମେମୋରିଆଲ୍ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିଛନ୍ତି। 2-2 ଥରର ଅଲମ୍ପିକ୍ ବିଜେତା ନିରଜ ଚୋପ୍ରା ଷଷ୍ଠ ତଥା ଅନ୍ତିମ ପର୍ଯ୍ୟାୟରେ 84.14 ମିଟର ଜାଭେଲିନ୍ ଥ୍ରୋ କରି ଏହି ସଫଳତା ପାଇଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ। ନୀତି ଆୟୋଗ ପରିଚାଳନା ପରିଷଦର ଆଜି 10ମ ବୈଠକରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ। ଅପରେସନ୍ ସିନ୍ଦୁର ଉପରେ ଭାରତର କୂଟନୈତିକ ପ୍ରୟାସର ଅଂଶ ଭାବରେ 4ଟି ସର୍ବଦଳୀୟ ପ୍ରତିନିଧି ଦଳକୁ ସୂଚନା ପ୍ରଦାନ କଲେ ବୈଦେଶିକ ସଚିବ। ସେମିକଣ୍ଡକ୍ଟର ବିକାଶ ଦିଗରେ ଉତ୍ତର ପୂର୍ବାଞ୍ଚଳର ଭୂମିକା ଗୁରୁତ୍ୱପୂର୍ଣ୍ଣ କହିଲେ ପ୍ରଧାନମନ୍ତ୍ରୀ। ସମସ୍ତ କେନ୍ଦ୍ରୀୟ ସଶସ୍ତ ବଳରେ ଆସନ୍ତା 6 ମାସ ମଧ୍ୟରେ କ୍ୟାଡର ସମୀକ୍ଷା ଲାଗି ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ଏବଂ ଆଇପିଏଲ୍ T20ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ 42 ରନ୍ରେ ପରାସ୍ତ କରିଛି ସନ୍ରାଇଜର୍ସ ହାଇଦ୍ରାବାଦ। ସମ୍ବାଦ ଶେଷ ହେଲା।